ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଐତିହ୍ୟ ସହର ପୁରୀନୁ ଆଇବା 29 ତାରିଖ ଦିନ କେନ୍ଦ୍ର ସରକାରଙ୍କର ବିକଶିତ କୃଷି ସଂକଳ୍ପ ଅଭିଯାନ ମୂଲ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ଜରିଏ ଇତାର ଶୁଭାରମ୍ଭ କରିବେ। ପୁରୀନୁ ହେବାରକେ ଥିବା କାର୍ଯ୍ୟକ୍ରମଟି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁହି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆଉ ପ୍ରଭାତୀ ପରିଡ଼ା, ଅଲଗା ବିଭାଗୀୟ ମନ୍ତ୍ରୀ ଆଉ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅଭିଯାନ ଆଇବା 29 ତାରିଖନୁ ଜୁନ୍ 12 ତାରିଖ ତକ ସାରା ଦେଶରେ ଚାଲ୍ବା। ଗଲାକାଲି କୃଷି ଭବନ ସମ୍ମିଳନୀ କକ୍ଷନ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଏଥିଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ମହାରାଷ୍ଟ୍ରର ପୁନେଠାରେ ଥିବା ଭାରତୀୟ କ୍ରାନ୍ତୀୟ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ ଆଇଆଇଟିଏମ୍ ପୂର୍ତ୍ତିର ପହିଲା ସ୍ୱଦେଶୀ ହାଇ ରିଜଲ୍ୟୁସନ୍ ପାଣିପାଗ ପୂର୍ବାନୁମାନ ପ୍ରଣାଳୀ ଭାରତ ପୂର୍ବାନୁମାନ ପ୍ରଣାଳୀ ଦେଶର ଲାଗି ସମର୍ପିତ ହୋଇଛି। କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ଆଉ ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗଲାକାଲି ଇତାର ଶୁଭାରମ୍ଭ କରିଛନ୍। ଏହି ପ୍ରଣାଳୀ ଜରିଏ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥା ରିଜଲ୍ୟୁସନ୍ କ୍ଷମତାକୁ 12 କିଲୋମିଟରରୁ 6 କିଲୋମିଟରକେ ବଢ଼ାଯାଇଛି। ହେଥିଲାଗି ଦେଶର ସବୁ ଗାଁକେ ଆହୁରି ଫଟିକ୍ ଭାବେ ଉପଗ୍ରହ ଜରିଏ ଦେଖାଯାଇ ପାର୍ବା ଆଉ ଠିକ୍ ସମୟଥି ନିର୍ଭୁଲ ଭାବେ ପାଣିପାଗର ପୂର୍ବାନୁମାନ କରାଯାଇ ପାର୍ବା ବୋଲି ଏ ଅବସରରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍। ଖାଲି ଶିକ୍ଷା କ୍ଷେତ୍ରଥି ନୁହେଁ, ଭବିଷ୍ୟତଥି ଦାୟିତ୍ୱବାନ ନାଗରିକ ଭାବେ ସଫଳତା ପାଇବାରକେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ମେଟ୍ରିକ୍ ମେଧା ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍। ଗଲାକାଲି ରାଜଭବନଠାରେ ହୋଇଥିବା ମେଟ୍ରିକ୍ ମେଧା ଛାତ୍ରଛାତ୍ରୀମାନଙ୍କର ସମ୍ବର୍ଦ୍ଧନା ସଭାତି ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେଇକରି ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍। ଇତାର ସହିତ ମା ବାପାମାନଙ୍କ ନିରନ୍ତର ସମର୍ଥନ, ତ୍ୟାଗ, ସ୍ନେହ ଆଉ ଶିକ୍ଷକମାନଙ୍କ ମାର୍ଗଦର୍ଶନ ଆଉ ପରାମର୍ଶ ଲାଗି ଏହି କୃତି ଛାତ୍ରଛାତ୍ରୀମାନେ ଆଜି ସଫଳତାର ସିଘାକେ ପହଞ୍ଚି ପାରିଛନ୍ ବୋଲି ରାଜ୍ୟପାଳ କହିଛନ୍। ଦେଶର ମଧ୍ୟମ ଉଦ୍ୟୋଗ କ୍ଷେତ୍ରମାନଙ୍କ ଲାଗି ତିଆରି ହୋଇଥିବା ନୀତି ଶୀର୍ଷ ଗୋଟିଏ ରିପୋର୍ଟ ନୂଆଦିଲ୍ଲୀଠାରେ ଗଲାକାଲି ନୀତି ଆୟୋଗଙ୍କ ତରଫ ବାହାରିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧିଥି ମଧ୍ୟମ ଉଦ୍ୟୋଗମାନଙ୍କର ଭୂମିକା ବାବଦେ ଗୋଟିଏ ରୂପରେଖ ଇତି ଉଲ୍ଲେଖ କରାଯାଇଛି। ମଧ୍ୟମ ଉଦ୍ୟୋଗମାନଙ୍କ ଲାଗି ଥିବା ଆହ୍ୱାନ, ବଜାର ସ୍ଥିତି, ଗବେଷଣା ସହଯୋଗ, ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ଭିତ୍ତିଭୂମି ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଇତି ଉଲ୍ଲେଖ ରହିଛି। ଦେଶେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ଉପରକେ ପହଞ୍ଚିଛି। ହେଲେ ଓଡ଼ିଶାର ସ୍ଥିତି ଠିକ୍ ରହିଛି। ହେଲେ ବି କୋଭିଡ୍ ମୁକାବିଲା ଲାଗି ରାଜ୍ୟ ସରକାର ପୁରା ତୟାର ଅଛନ୍ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ସେ କହିଛନ୍, କରୋନା ନୂଆ ଭେରିଏଣ୍ଟ ଘାତକ ନୁହେଁ, ସେ ଲୋକେ ନାଇଁ ଡରୁନ୍। କରୋନା ମୁକାବିଲା ଲାଗି ରାଜ୍ୟ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ଏଥିଲାଗି ଡାକ୍ତରଖାନାମାନଙ୍କୁ ବି ତୟାର ରଖାଯାଇଛି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଗାଯୋଗ ଅଛନ୍ ବୋଲି ଶ୍ରୀ ମିଶ୍ର କହିଛନ୍। ପଶ୍ଚିମ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରଥି ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଭୀମସାରନ ତିଆରି ହୋଇଥିବା ସୁପର ସ୍ପେଶାଲିଟି କୋଠା ଆଇବା 30 ତାରିଖ ଉଦ୍ଘାଟନ ହେବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଇତାକେ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହି ସୁପର ସ୍ପେଶାଲିଟି କୋଠାକେ ଗଲାକାଲି ପରିଦର୍ଶନ କରିକରି ସ୍ଥିତି ସମୀକ୍ଷା କରବାର ସହିତ ଏ ବାବଦେ ସୂଚନା ଦେଇଛନ୍। ଖୋର୍ଦ୍ଧା ବଲାଙ୍ଗୀର ରେଲ ପ୍ରକଳ୍ପର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଆରେଣୀଗଡ଼ଠାରେ ତିଆରି ଚାଲିଥିବା 4 ନମ୍ବର ଟନେଲ ଧସ୍କିଥିବାର ଘଟଣାଥି ଶ୍ରମିକ ଆର୍ କର୍ମଚାରୀମାନଙ୍କର କେନ୍ସି ନୁକସାନ ନାହିଁ ବୋଲି ପୂର୍ବତଟ ରେଲପଥ ତରଫୁ ସୂଚନା ଦିଆଯାଇଛି। ଏହି ଦୁର୍ଘଟଣା ପ୍ରକଳ୍ପ କାମଥି କେନ୍ସି ଅସୁବିଧା ନାହିଁ କରି ସବୁ ଯନ୍ତ୍ରପାତି ବିଲ୍ ସୁରକ୍ଷିତ ଅଛି। ସବୁ ଦରକାରୀ ସୁରକ୍ଷା ବ୍ୟବସ୍ଥା ସାଙ୍ଗେ ଯୋଜନା ଅନୁସାରେ କାମ ଚାଲିଛି ବୋଲି ରେଲପଥ ତରଫୁ କୁହାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି ଏହି ଟନେଲର 4 କିଲୋମିଟର ଲମ୍ବା ସୁଡ଼ଙ୍ଗର ଗୋଟିଏ ଜାଗାନ ଧସ୍କି ପଡ଼ିକରି ପାଖାପାଖି 30 ମିଟର ଜାଗାନ ଗାଢ଼ ହୋଇଯାଇଥିଲା। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ପତର୍ପିଣୀ ନୀତି ଆଜି ବେଲବୁଡ଼ା ହେବା। ବରପିତା, ସପ୍ତର୍ଷି ଆର୍ ପଡ଼ାର ମୁରବୀମାନେ କନିଆ ଖୋଜବାରକେ ଶୋଭାଯାତ୍ରାଥି ବାହାରିବେ। ସେମାନେ କନିଆ ପିତାଙ୍କର ଘରେ ପହଞ୍ଚିଲା ଉତ୍ତରୁ ସପ୍ତଋଷି ଆର୍ ବରପିତା ଦେବଦେବ ମହାଦେବଙ୍କର ଗୁଣଗାନ କରିବେ। ହେଲେ ଝିଅ ଘରେ ରାଜି ହେଲେ ଉତ୍ତରୁ ସର୍ଗୀ ପତର ପେଡ଼ା, ଫୁଲ ଆର୍ ବେଲପତର ଦେଇକରି ପତର୍ପିଣୀ ନୀତି କରିବେ। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଟାମ୍ପରଗଡ଼ ପଞ୍ଚାୟତ ଧଲପାଲଠାରେ ପ୍ରାକୃତିକ କୃଷି ଦର ବିକ୍ବାର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ପଞ୍ଚାୟତ ମହାସଂଘ ତରଫୁ ଆୟୋଜିତ ସମାରୋହଟି କୃଷି ମିତ୍ର, ୱାର୍ଡ ସଭ୍ୟ ଆଉ ପ୍ରାକୃତିକ କୃଷି ଜରିଏ ଚାଷ କରୁଥିବା ବହୁଟେ ଚାଷୀ ଉପସ୍ଥିତ ଥିଲେ। ପଶ୍ଚିମ କେନ୍ଦ୍ର ପାଖାପାଖି ଉତ୍ତର ବଙ୍ଗୋପସାଗରଥି ବନିଥିବା ଲଘୁଚାପ କ୍ଷେତ୍ର ଆଜି ଆହୁରି ବର୍କସ ହେବା। ଇତାର ପ୍ରଭାବଥି ଆଇବା କାଲିଠାରୁ ସମୁଦ୍ର ଖଣି ଇଲାକାମାନଙ୍କେ ଜବର ବର୍ଷା ହେବା। ଖାସ୍ କରି ଦକ୍ଷିଣ ଓଡ଼ିଶାନ ବହୁଟେ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଜି ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ବୁଧବାର ଦିନ ବର୍ଷା ଆଉ ପବନ ଆହୁରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି। ସିଆଡ଼େ ମୌସୁମୀ ବାୟୁ ସ୍ୱାଭାବିକ ଭାବେ ଆଗକେ ବଢ଼ୁଛେ, ଇ ମାସର ଶେଷ ତକ ଓଡ଼ିଶା ପହଞ୍ଚିପାରେ ବୋଲି ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।